आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही जोहार। पहला मुखिया खबर, गांव इलाका न सरकारी जनसेवा के अयतका लोकाभिमुखी करवा लगी पंचायत मानकर भूमिका गुरुत्वपूर्ण कहले मुख्यमंत्री। 28 जिलार 48,000 अयतका अंत्योदय गृह योजनार हिताधिकारी मानकु बांटले आर्थिक साज। नुआपड़ा विधानसभा उपनिर्वाचन लगे तीन मुखिया राजनैतिक दल तरफ चलिछे जोरदार प्रचार। श्रीक्षेत्र पुरी न आयका दियाली अवसर हे पया श्राद्ध और बंगोपसगर में होता घूर्णी बलय प्रभाव थी राज्य केतर जिलानु घड़घड़ी संगे हो पारे वर्षा। एथर पूरा खबर, गां इलाकान सुशासन के आहरी बरकस करबा लगे मुख्यमंत्री मोहन चरणमाझी आज भुवनेश्वर लोकसभा भवन ठाने आभासी जरिए राज्य 471 ग्राम पंचायत कार्यालय भूमिपूजन आउ अंत्योदय गृह योजनार पहला किस्ती बांटिछन। नुआपड़ा आउ कलाहांडी जिला छड़ा राज्य 28 जिलान 471 ग्राम पंचायत कार्यालय भित्तिप्रस्तर स्थापना करजिबार सहित 48,693 जन हिताधिकारी अंत्योदय गृह योजना पहला किस्ती बाबद 40,000 टंका लेखा सहाय दिया जाइछे। ई अवसरे मुख्यमंत्री कहिछन गरीब लोकर घर लागि ई बछर मार्च 30 तारीख सरकार राज्य अंत्योदय गृह योजनार शुभारंभ करथिले। ई योजना थी 2024-25 नु 2027-28 आर्थिक बछर भितरे 7,550 करोड़ टंका व्यय बराद करा जाइछे बोली मुख्यमंत्री कहिछन।
आजि दुईटि महत्वपूर्ण योजनार ये कार्यान्वयनर शुभारंभ करा जाउछि। प्रथमटि हेउछि ग्रामीण बासहीन परिवारंकु सुरक्षित स्थायी आश्रय जोगाइबा पई आरंभ करिथिबा आम सरकारंकर एक जुगांतकारी योजना अंतर्दय गृह योजना एवं द्वितीयटि हेउछि तृणमूल स्तररे पंचायत राज व्यवस्था को अधिक सुदृढ़ करिबा पई 471 नुआ ग्राम पंचायत कार्यालयर भूमि पूजन। प्रत्येक परिवार चाहन्ति समानंकर मुंड उपरे गोटिए निजर सुदृढ़ सुंदर भाव छात घरटिए थाउ।
हिताधिकारी मानकु पहला किस्ती आज 194,77,20,000 टंका मोटा जाइछे। सेंता 2 नंबर किस्ती 65,000 आर 3 नंबर किस्ती 15,000 टंका एंता करी मोट 120,000 टंका दिया जइबो बोली मुख्यमंत्री कहिछन। हिताधिकारी मान 4 मास भितरे घर तयारी शेष करबे सेमानकु 20,000 टंका आ जेन माने 6 मास घर तयार शेष करबे सेमानकु 10,000 टंका लेखा प्रोत्साहन राशि दिया जइबो बोली मुख्यमंत्री कहिछन। ई अवसर मुख्यमंत्री आभासी जरिए भिन्न भिन्न जिलार हिताधिकारी आउ पंचायतर सरपंच मानकर संगे योजना मानकर कार्यकारिता बाबदे आलोचना करथिले। कार्यक्रम थी मुख्य शासन सचिव मनोज आहुजा पंचायती राज आउ पानीय जल मंत्री रवि नारायण नायकंकर सहित विभागीय अधिकारी माने उपस्थित थिले। संबलपुर जिलार सब पंचायत न नुआ ग्राम पंचायत कार्यालय स्थापनार कार्यक्रम रो सीधा प्रसारण करा जाइथला। ई अवसर जिलार 24 ग्राम पंचायत कार्यालय भित्तिप्रस्तर स्थापना करा जाइछे। सेंता अंत्योदय गृह योजना अधीन थी जिलार भिन्न भिन्न ब्लक न हिताधिकारी मानकु घर तयारी लागि पहला किस्ती भिल बंटा जाइछे। कार्यक्रम थी जिलापाल सिद्धेश्वर बलिराम बंदर ओसवान सम्मेलनी कक्ष न उपस्थित रहिकरि आभासी जरिए जोग देइथिले। मुख्यमंत्रीकर अलगा जरूरी काम थिबानु आबाकल मुख्यमंत्रीकर अभियोग सुनाणी बंद रहबा बोली साधारण प्रशासन और साधारण अभियोग विभाग तरफ सूचना दिया जाइछे। आबा अभियोग सुनाणी तारीख संवाद पत्र जरिए साधारण लोक को जनि दिया जिबा। नुआपड़ा विधानसभा उपनिर्वाचन लगे तीन मुखिया राजनैतिक दल बीजेपी बीजेडी और कांग्रेस तरफ रोड शो मान करा जाउछे। प्रार्थी माने निजर पक्षाती भोट देबार के भोटर मन को आकृष्ट करबा लगे रणकौशल देखाउछन। विजु जनता दल रो प्रार्थी स्नेहांगिनी छोरिया नुआपड़ा नो रोड शो करछन। श्रीमती छोरिया आबाकाल तांगर नामांकन पत्र दाखल करबे। रप्तानी क्षेत्र थी ओडिशा नो व्यापक सुजोग रहिछे इतार सदुपयोग करबार के उद्योगी माने आके आसबार दरकार बोली रप्तानी उन्नयन आ वाणिज्य निर्देशालय निर्देशक संजय कुमार मिश्र कहिछन। निर्देशालय तरफ भुवनेश्वर नुआपल्ली ने थिबा रप्तानी भवन सम्मेलनी कक्ष न सरकारी अधिकारी मन कल लगे हितबा योजना बाबत दक्षता विकास कर्मशाला थी जोग देकर श्री मिश्र इटा कहिछन। एमएसएमई क्षेत्र के अयतका शक्तिशाली करबार लगे कर्मशाला थी आलोचना हिछे। एबा पीढ़ी जीएसटी संस्कार लगे सारा देश वाणिज्य कारबार बढ़िचे। इ बछर नवरात्रि उत्सव ଗଲା କିଛି ବର୍ଷର ଭିତରେ ସବୁନୁ ଅଧିକା କ୍ରୟ ଉତ୍ସବ ଭାବେ ଜଣାଯାଇଛି। ମୁଦ୍ରାସ୍ଫୀତି ଗଲା 8 ବର୍ଷର ଭିତରେ ସର୍ବନିମ୍ନ ସ୍ତରତି ପହଞ୍ଚିବାଟା ବାଣିଜ୍ୟ କାରବାରର ବୃଦ୍ଧିକୁ ଦର୍ଶାଉଛି। ଏ ଭିତରେ ଡିଜିଟାଲ ଆର୍ଥିକ କାରବାର 10 ଗୁଣା ବଢ଼ିଥିବାର ଜଣାପଡ଼ିଛି। ସବୁ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଲାଗି ସମାନ ସୁଯୋଗ ଅବାଧ ଆଉ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ଲାଗି ନିର୍ବାଚନ ଆୟୋଗଙ୍କ ତରଫରୁ ପର୍ଯ୍ୟବେକ୍ଷକମାନେ ବିହାର ଆଉ 8 ବିଧାନସଭା ଆସନର ଉପନିର୍ବାଚନ ପ୍ରକ୍ରିୟା ନିରୀକ୍ଷଣ କରିଛନ୍। ନିର୍ବାଚନ ଆୟୋଗ ତରଫରୁ ଧାରା 324 ଆଉ 1991 ଜନପ୍ରତିନିଧି ଆଇନ ଧାରା 20 ଅନୁସାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। 100 ନିର୍ବାଚନ ମଣ୍ଡଳୀନ ନିଯୁକ୍ତି ପାଇବାର ଉତ୍ତରୁ ପର୍ଯ୍ୟବେକ୍ଷକମାନେ ଦାୟିତ୍ୱ ପାଇଥିବା ନିର୍ବାଚନ ମଣ୍ଡଳୀର ପରିଦର୍ଶନ କରିବାର ସହିତ ଏହାଦେ ସେହି ନିର୍ବାଚନ ମଣ୍ଡଳୀମାନଙ୍କେ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ଦିଆଲି ଓ ପୟା ଶ୍ରାଦ୍ଧ ଅବସରରେ ଭକ୍ତମାନଙ୍କର ଜବର ଭିଡ଼କି ନଜରଥି ରଖିକରି ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱଥି 28 ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ 4 ଜଣ ଅତିରିକ୍ତ ଏସ୍ପି 15 ଜଣ ଡିଏସ୍ପି ଆର୍ 14 ଜଣ ଇନ୍ସପେକ୍ଟର ମୁତୟନ ହେବେ। ସିଂହଦ୍ୱାର ପାଶେ ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଲିକରି ବଡ଼ବଡ଼ିଆ ଡକା ଲାଗି 4 ଜାଗା ବଛାଯାଇଛି। ଆଗାମୀକାଲି ଆଉ ମଙ୍ଗଳବାର 2 ଦିନ ଲାଗି ପହପହର 4 ରାତିର 10 ବଜେ ତକ ପୁରୀ ସହର ଟ୍ରାଫିକ କଟକଣା ଲାଗୁ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସୂଚନା ଦେଇଛନ୍। ପବିତ୍ର ଦିଆଲି ଅବସରରେ ବିଏସ୍ଏନ୍ଏଲ୍ ତରଫରୁ ସବୁ ବର୍ଗର ଗ୍ରାହକମାନଙ୍କ ଲାଗି ଖାସ୍ ସୁବିଧା କରାଯାଇଛି। ଇଟା 2025 ଅକ୍ଟୋବର 18 ତାରିଖରୁ ନଭେମ୍ବର 18 ତାରିଖ ତକ ଚାଲବା। ଏ ଖାସ୍ ସୁବିଧା ଅନୁସାରେ ନୂଆ ଗ୍ରାହକମାନେ ଖାଲି ଟଙ୍କାଟେ ଦେଇକରି 4G ସିମ୍ ପାଇପାରିବେ। ଉପଭୋକ୍ତାମାନେ ଏଥି ଅସୀମିତ କଲ୍, ଦିନକ 2 GB ଡାଟା ଆଉ 100 SMS ମାସେ ତକ ପାଇପାରିବେ। ବରିଷ୍ଠ ନାଗରିକମାନେ ଏ ପ୍ଲାନ୍ ଛଡ଼ା 1812 ଟଙ୍କା ଦେଇକରି 4G ସିମ୍ ସହିତ 365 ଦିନ ଲାଗି ଏ ସେବା ପାଇପାରିବେ। ସ୍ତନ କର୍କଟ ରୋଗ ବାବଦେ ସଚେତନତା ସୃଷ୍ଟି ଲକ୍ଷ୍ୟଥି ଏ ମାସେ ରାଜ୍ୟ ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଫି ବଛର ପାଖାପାଖି 23 ଲକ୍ଷ ନୂଆ ସ୍ତନ କର୍କଟ ରୋଗୀ ଆକ୍ରାନ୍ତ ହେଉଛନ୍। ଭିନ୍ ଭିନ୍ ପ୍ରକାରର କର୍କଟ ରୋଗ ଭିତରେ ଫି 8 ଜଣଙ୍କର ଭିତରେ ଜଣେ ସ୍ତନ କର୍କଟ ରୋଗଥି ଆକ୍ରାନ୍ତ ହେଉଥିବାର ଗୋଟିଏ ଆକଳନରୁ ଜଣାପଡ଼ିଛି। ତଥ୍ୟ ଅନୁସାରେ ଭାରତର ପାଖାପାଖି ବଛରକ 1 ଲକ୍ଷ ମହିଳା ସ୍ତନ କର୍କଟ ରୋଗଥି ଆକ୍ରାନ୍ତ ହୋଇକରି ଜୀବନ ହରଉଛନ୍। ଏ ବଛର ଏ ଦିବସର ବାର୍ତ୍ତା ରହିଛି ସବୁ କଥାନି ଅଲଗା ଆଉ ତାର ଯାତ୍ରା ଗୁରୁତ୍ୱପୂର୍ଣ୍ଣ ଏ ମିଶିକରି ଆମେ ଲଢ଼ମା ଆଉ ଇତାକେ ଦୂର କର୍ମା। ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ ଆଉ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏ ଅବସରରେ ସାଇବର ସୁରକ୍ଷାକୁ ନେଇକରି ସଚେତନ କରାଯିବାର ସହିତ ଆବେଦନ ଜିଲ୍ଲାର ସବୁ ଇଲାକାନ କାର୍ଯ୍ୟକ୍ରମମାନ କରାଯାଇକରି ସାଧାରଣ ଲୋକଙ୍କୁ ସଚେତନ କରାଯିବା। ଆଇବା 29 ତାରିଖ ହେବାରକୁ ଥିବା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଦିବସ ଲାଗି ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଛି। 1999 ଅକ୍ଟୋବର 29 ତାରିଖ ମହାବାତ୍ୟାତି ହୋଇଥିବା କ୍ଷୟକ୍ଷତି ଯେନ୍ତା ଫେରଘା ନାହିଁ ହେବା ସେଥିର୍ଲାଗି ସବୁ ସମୟାତି ପ୍ରସ୍ତୁତ ରହିବାର୍କେ ଜିଲ୍ଲାପାଳ ସମକୁ ନିର୍ଦ୍ଦେଶ ଦେଇଛନ୍। ସବୁ ବ୍ଲକ ଆଉ ଜିଲ୍ଲାସ୍ତରନ ଇଟା ପାଳନ କରାଯିବା ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଫି ବ୍ଲକର ସଚେତନତା ରାଲି ଆର୍ ଶପଥ ପାଠ କରାଯିବାର ସହିତ ଚଡ଼କ ଆଉ ସାପଚବା ବାଗରେ ବିପଦନୁ ବଞ୍ଚବା ଲାଗି ଭିନ୍ ଭିନ୍ ଉପେ ପ୍ରଦର୍ଶନ ବାବଦେ ସଚେତନ କରାଯିବା। 2025 ସୁଲତାନ ଅଫ୍ ଜୋହର କପ୍ ହକି ପ୍ରତିଯୋଗିତାଟି ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ହକି ଦଳକେ ଶୁଭେଚ୍ଛା ଜଣାଇଛନ୍। ଏବାଦିନେ ଭାରତୀୟ ହକି ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାକେ ଲାଗିକି ରହିଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଟି ଏବଂ ମଙ୍ଗଳବାର ତକ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା ଗୁରୁବାର ତକ ଏଟା ଅବପାତର ରୂପ ନେବା। ଆମେରିକୀୟ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଅବପାତ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ହେଲେ ଭାରତୀୟ ପାଣିପାଗ ବିଭାଗ ତରଫରୁ ବାତ୍ୟାକୁ ନେଇକରି କୌଣସି ପ୍ରକାର ସୂଚନା ନାହିଁ ବୋଲି ଏବା 24 ଘଣ୍ଟା ଭିତରେ କଳାହାଣ୍ଡି ସହିତ ରାଜ୍ୟର 7 ଜିଲ୍ଲାର କେତେଟା ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗାଁ ଇଲାକାନ ସରକାରୀ ଜନସେବାକେ ଅଧିକା ଲୋକାଭିମୁଖୀ କରିବା ଲାଗି ପଞ୍ଚାୟତମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। 28 ଜିଲ୍ଲାର 48,000 ଅଧିକା ଅନ୍ତ୍ୟୋଦୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ ମାଡ଼ିଲେ ଆର୍ଥିକ ସାହାଯ୍ୟ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି 3 ମୁଖ୍ୟ ରାଜନୈତିକ ଦଳ ତରଫରୁ ଚାଲିଛି ଜୋରଦାର ପ୍ରଚାର। ଶ୍ରୀକ୍ଷେତ୍ର ପୁରୀନ ଆବାକାଲି ଦିଆଲି ଅବସର ହେବା ପାଇଁ ଶ୍ରାଦ୍ଧ ଆଉ ବଙ୍ଗୋପସାଗର ନେଇଥିବା ଘୂର୍ଣ୍ଣିବଳୟ ପ୍ରଭାବତି ରାଜ୍ୟର କେତେକ ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।